ନମସ୍କାର। ଆମର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଉଛୁ। ଆମର ବିଶ୍ୱାସ, ଏହି କାର୍ଯ୍ୟକ୍ରମ ଆପଣଙ୍କ ଜୀବନରେ ବାସ୍ତବ ଶାନ୍ତି ଓ ଆନନ୍ଦ ଭରିଦେବ। ଆଜି ହିଁ ଶୁଣନ୍ତୁ, ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ଆଲୋକ ଦେଇ ଜୀବନର ପ୍ରତିପାଦେ
ପବିତ୍ର ବାଇବଲ କହେ, ଯଦି ଆମ୍ଭେମାନେ ଆପଣା ଆପଣା ପାପ ସ୍ୱୀକାର କରୁ, ତେବେ ସେ ଆମ୍ଭମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମ୍ଭମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ଆସନ୍ତୁ ସେହି ଉଦ୍ଧାରକର୍ତ୍ତାଙ୍କର ପରିଚୟ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଶ୍ରୋତାବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀବା ନିମନ୍ତେ ସ୍ୱାଗତ କରେ। ଆପଣଙ୍କର ମତାମତ ନିମନ୍ତେ ଓ ସାକ୍ଷ୍ୟ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ଯେ ଏହି କାର୍ଯ୍ୟକ୍ରମର ଜଣେ ନିୟମିତ ଶ୍ରୋତା ତାହା ଜାଣି ମଧ୍ୟ ଆମେ ବିଶେଷ ଖୁସି। ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେଉ। ଆପଣଙ୍କର ପ୍ରାର୍ଥନାର ଅନୁରୋଧ ରକ୍ଷା କରି ଆମେ ମଧ୍ୟ ଆପଣଙ୍କ ନିମନ୍ତେ ପ୍ରାର୍ଥନା କରୁଅଛୁ। ଆଉ ଯଦି ଏହାରି ମଧ୍ୟରେ ଆପଣ ଉପକୃତ ହୋଇଥାନ୍ତି, ଆପଣଙ୍କର ସମସ୍ୟା ସମାଧାନ ହୋଇଥାଏ, କିମ୍ବା ଆପଣ ଆପଣଙ୍କ ରୋଗରୁ ସୁସ୍ଥତା ପାଇଥାନ୍ତି, ତାହେଲେ ତୁରନ୍ତ ପତ୍ର ମାଧ୍ୟମରେ ଆମ ସହ ଯୋଗାଯୋଗ କରି ଆପଣଙ୍କର ସେହି ସାକ୍ଷ୍ୟ ଲେଖି ଜଣାନ୍ତୁ। ଆସନ୍ତୁ ତାହେଲେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ପ୍ରାର୍ଥନାର ସହିତ ପ୍ରଭୁ ଯୀଶୁଙ୍କ ନିକଟରେ ନିଜ ନିଜର ଜୀବନକୁ ସମର୍ପଣ କରିବା। ଆସନ୍ତୁ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ଧନ୍ୟବାଦ କରୁଅଛୁ ଏହି ସୁନ୍ଦର ସୁଯୋଗ ପାଇଁ। ପ୍ରଭୁଗୋ, ତୁମେ ଆମମାନଙ୍କ ସଙ୍ଗରେ ରୁହ, ତୁମେ ଆମମାନଙ୍କ ସହିତ କଥା କୁହ, ତୁମେ ଆମମାନଙ୍କୁ ସମ୍ପୂର୍ଣ୍ଣ ତୁମରି କର। ପ୍ରଭୁ, ଆମମାନଙ୍କର ଜୀବନର ସମସ୍ତ ଦୋଷ ଦୁର୍ବଳତାକୁ ତୁମେ କ୍ଷମା ଦେ। ତୁମର ସେ ପରିତାଣର ଆନନ୍ଦକୁ ଉପଲବ୍ଧି କରିବା ପାଇଁ ତୁମେ ଆମମାନଙ୍କୁ ସାହାଯ୍ୟ କର। ହଁ ପ୍ରଭୁ, ଯଦି ଆମମାନେ ଆମମାନଙ୍କ ଜୀବନରେ କୌଣସି କ୍ଷେତ୍ରରେ ପଡ଼ିଯାଇଛୁ, କୌଣସି ମନ୍ଦ ଅଭ୍ୟାସରେ ପଡ଼ିଯାଇଛୁ, କୌଣସି ପାପରେ ଲିପ୍ତ ରହିଛୁ ପ୍ରଭୁ, ତୁମେ ଦୟାକରି ଆମମାନଙ୍କୁ କ୍ଷମା ଦିଅ ଏବଂ ତହିଁରୁ ପୃଥକୀକୃତ ଜୀବନଯାପନ କରିବା ପାଇଁ ତୁମେ ଆମମାନଙ୍କୁ ଶକ୍ତି ପ୍ରଦାନ କର। ଶୈତାନର ସମସ୍ତ ମନ୍ଦ ପରୀକ୍ଷା ପ୍ରଲୋଭନ ଉପରେ ବିଜୟୀ ଜୀବନଯାପନ କରିବା ପାଇଁ ଆମମାନଙ୍କୁ ଶକ୍ତି ଦିଅ। ତୁମର ସନ୍ତୋଷଜନକ ଜୀବନଯାପନ କରିବା ପାଇଁ ଆମମାନଙ୍କୁ ଶକ୍ତି ଦିଅ। ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ଈଶ୍ୱରଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଯିଶାୟ ପୁସ୍ତକର 36 ଓ 37 ପର୍ବ ଦୁଇଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଆମେ ବର୍ତ୍ତମାନ ଯିଶାୟ ପୁସ୍ତକର ଦ୍ୱିତୀୟ ମୁଖ୍ୟ ବିଭାଗ ମଧ୍ୟକୁ ଆସୁଅଛୁ। ପ୍ରଥମ ବିଭାଗଟି ଈଶ୍ୱରଙ୍କ ସରକାର ବିଷୟ ନେଇ ଓ ଯେଉଁ ଧାରା ଅନୁଯାୟୀ ଈଶ୍ୱର ବିଚାର କରନ୍ତି ତାହା ପ୍ରକାଶ କରିବାର ଲକ୍ଷ୍ୟ କରିଥିଲୁ। ମାତ୍ର ଏହି ଶେଷ ଅର୍ଥାତ୍ ଦ୍ୱିତୀୟ ବିଭାଗରେ ଆମେ ଈଶ୍ୱରଙ୍କର ଅନୁଗ୍ରହକୁ ଲକ୍ଷ୍ୟ କରିବା, ଯାହାକି ବିଚାର ପରିବର୍ତ୍ତେ ପରିତ୍ରାଣର ବିଷୟକୁ ପ୍ରକାଶ କରେ। ମାତ୍ର ଏହି ଦୁଇଟି ବିଭାଗ ମଧ୍ୟରେ ଆମେ 4 ପର୍ବ ସମ୍ବଳିତ ଏକ ଐତିହାସିକ ମଧ୍ୟାନ୍ତର ଅବକାଶକୁ ଲକ୍ଷ୍ୟ କରିବାକୁ ପାରୁ, ଯାହାକି ଉଭୟ ବିଭାଗ ମଧ୍ୟରେ ଏକ ସଂଯୋଗକର୍ତ୍ତା ଭାବେ ରହିଅଛି। ଏହାକୁ ଐତିହାସିକ ବିଭାଗ କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ। ତେବେ ଏଠାରେ ପ୍ରଶ୍ନ ଆସେ ଯେ ଏହି 4 ପର୍ବ ସମ୍ବଳିତ ଐତିହାସିକ ମଧ୍ୟାନ୍ତର ଅବକାଶ ଏହି ଦୁଇଟି ବିଭାଗ ମଧ୍ୟରେ ଏକ କିଳା ସଦୃଶ ସ୍ଥାନ ପାଇବାର ଅର୍ଥ କ'ଣ? ଏହାର କାରଣ ହେଉଛି ଏହି ଐତିହାସିକ ଘଟଣାଗୁଡ଼ିକ ମଧ୍ୟରେ କେତେକ ଘଟଣା ଯାହାକି ଈଶ୍ୱରଙ୍କ ଲୋକମାନଙ୍କ ବିଷୟ ନେଇ ବିଚାରକୁ ଆଣେ ତାହା ସ୍ୱର୍ଗୀୟ ଆଦର୍ଶ ଅନୁଯାୟୀ ଅତି ଗୁରୁତ୍ୱପୂର୍ଣ୍ଣ। ତେବେ 36 ପର୍ବଟି ରାଜା ହିଜକିୟ ଓ ସନହେରିବିର ଆକ୍ରମଣ ବିଷୟ ନେଇ ପ୍ରକାଶ କରେ, ଯିଏକି ଅସୁରର ରାଜା। ସେହିପରି 37 ପର୍ବଟି ରାଜା ହିଜକିୟଙ୍କର ପ୍ରାର୍ଥନା ଓ ଅସୁରୀୟ ଶତ୍ରୁମାନଙ୍କର ପତନ ବିଷୟ ନେଇ ପ୍ରକାଶ କରେ। ସେହିପରି 38 ପର୍ବଟି ରାଜା ହିଜକିୟଙ୍କର ଅସୁସ୍ଥତା, ପ୍ରାର୍ଥନା ଓ ସୁସ୍ଥତା ବିଷୟ ନେଇ ପ୍ରକାଶ କରେ। 39 ପର୍ବଟି ରାଜା ହିଜକିୟଙ୍କର ବୋକାମୀ ବିଷୟ ନେଇ ପ୍ରକାଶ କରେ ବା ମୂର୍ଖତାର ବିଷୟ ନେଇ ପ୍ରକାଶ କରେ। ଏହି ସମସ୍ତ ପର୍ବଗୁଡ଼ିକ ଅସୁରୀୟମାନଙ୍କଠାରୁ ବାବିଲୋନୀୟମାନଙ୍କ ନିକଟକୁ ଶକ୍ତିର ହସ୍ତାନ୍ତରକରଣକୁ ପ୍ରକାଶ କରେ। ବାବିଲୋନ ପୃଥିବୀରେ ପ୍ରଥମ ମହାନ ପୃଥିବୀ ସାମ୍ରାଜ୍ୟ ରୂପେ ପରିଚିତ ଥିଲା ଓ ଈଶ୍ୱରଙ୍କ ଲୋକମାନଙ୍କ ପ୍ରତି ପ୍ରକୃତରେ ଭୟର କାରଣ ଥିଲା। ବାବିଲୋନ ସେହି ସମୟଠାରୁ ତାହାର ପ୍ରଭାବ ବିସ୍ତାର ଆରମ୍ଭ କରିବାକୁ ଥିଲା, ଯାହାକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ନାମକରଣ କରାଯାଇଥିଲା ବିଜାତିମାନଙ୍କର ସମୟ। ଏହି ଐତିହାସିକ ବିଭାଗ ଦାଉଦଙ୍କର ଏକ ପୁତ୍ରଙ୍କ ବିଷୟ ନେଇ ଏକ ବିବରଣୀ ପ୍ରଦାନ କରେ, ଯିଏକି ଶତ୍ରୁମାନଙ୍କ ଦ୍ୱାରା ବେଷ୍ଟିତ ହୋଇଥିଲେ ଓ ଯିଏକି ମୃତ୍ୟୁର ନିକଟବର୍ତ୍ତୀ ହୋଇଥିଲେ, ମାତ୍ର ତହିଁରୁ ମୁକ୍ତ ହୋଇ ପୁନର୍ବାର ରାଜତ୍ୱ କରିବାକୁ ଲାଗିଲେ। ଏହି ଘଟଣା ମଧ୍ୟ ଦେଇ ସେ ଦାଉଦଙ୍କର ଜଣେ ମହାନ ପୁତ୍ରଙ୍କର ଛାୟାପାତ କରନ୍ତି, ଯିଏକି ସେହିପରି ଭାବେ ଶତ୍ରୁମାନଙ୍କ ଦ୍ୱାରା ପରିବେଷ୍ଟିତ ହୋଇଥିଲେ ଓ ମୃତ୍ୟୁ ହସ୍ତରେ ସମର୍ପିତ ହୋଇଥିଲେ ଓ ମୃତ୍ୟୁରୁ ପୁନରୁଦ୍ଧିତ ହୋଇଥିଲେ ଓ ଯିଏକି ପୁନର୍ବାର ରାଜତ୍ୱ କରିବାକୁ ଆଗମନ କରୁଅଛନ୍ତି। ହିଜକିୟ କେବଳ ଜଣେ ବ୍ୟକ୍ତି ଥିଲେ ଯିଏକି ଦାଉଦଙ୍କର ପଥରେ ଗମନ କରିଥିଲେ, ଯିଏକି ଆଉ ଜଣେ ଦୁର୍ବଳ ବ୍ୟକ୍ତି ଥିଲେ। ହିଜକିୟ ବୋକାମୀର ଖେଳ ଖେଳିବା ପାଇଁ ବଞ୍ଚିଲେ, କିନ୍ତୁ ପ୍ରଭୁ ଯୀଶୁଖ୍ରୀଷ୍ଟ ଦାଉଦଙ୍କ ଅପେକ୍ଷା ମହାନ ଥିଲେ ଓ ଈଶ୍ୱରଙ୍କର କୃଷାର୍ପିତ ତଥା ପୁନରୁଦ୍ଧିତ ପୁତ୍ର ହିସାବରେ ସେ ଆମମାନଙ୍କ ପ୍ରତି ଜ୍ଞାନ ଅର୍ଥାତ୍ ଧାର୍ମିକତା, ପବିତ୍ରତା ଓ ମୁକ୍ତି ସ୍ୱରୂପ ହୋଇଅଛନ୍ତି। ଆହୁରି ମଧ୍ୟ ଅନେକ ଆତ୍ମିକ ସତ୍ୟତାମାନ ରହିଅଛି, ଯାହାକି ଆମେ ଏହି ସମସ୍ତ ପର୍ବଗୁଡ଼ିକ ଅଧ୍ୟୟନ କଲେ ଜାଣିପାରିବା। ଆସନ୍ତୁ ବର୍ତ୍ତମାନ ଏହି ଯିଶାୟ ପୁସ୍ତକର 36 ଓ 37 ପର୍ବ 2ଟିକୁ ଅଧ୍ୟୟନ କରି ତହିଁରୁ ଆମମାନଙ୍କର ଜୀବନ ନିମନ୍ତେ କିଛି ଶିକ୍ଷା ଗ୍ରହଣ କରିବା। ଏହି 2ଟି ପର୍ବରେ ଆମେ ହିଜକିୟ ଓ ଅସୁର ବିଷୟ ନେଇ କିଛି ଲକ୍ଷ୍ୟ କରିବାକୁ ପାରିବା। ଅସୁରର ରାଜା ସନହେରିବ ଉତ୍ତରରୁ ଏକ ପ୍ରବଳ ବନ୍ୟା ସ୍ୱରୂପେ ଆସି ତାହାର ପଛେ ପଛେ ସମସ୍ତ ବିଷୟକୁ ହସ୍ତଗତ କରିନେଇଛି। ତାହାର ପଥରେ ଛିଡ଼ା ହୋଇଥିବା ସମସ୍ତ ଗୋଷ୍ଠୀମାନଙ୍କୁ ଓ ନଗରମାନଙ୍କୁ ସେ ଅଧିକାର କରିଅଛି, କିଓବା ସେହିସବୁ ତାହାକୁ ସନ୍ଧି ସର୍ତ୍ତ ହିସାବରେ ସମର୍ପିତ କରାଯାଇଅଛି। ସେହି ବିଜୟର ଲକ୍ଷ୍ୟ ନେଇ ସେ ତାହାଙ୍କର ସୈନ୍ୟ ସମସ୍ତଙ୍କ ସହ ଜେରୁସାଲାମର ପ୍ରାଚୀର ସମ୍ମୁଖରେ ଉପସ୍ଥିତ। ହିଜକୀୟ ତାହାଙ୍କର ପ୍ରତିରୋଧ କରିବା ନିମନ୍ତେ ଯେ ଚେଷ୍ଟା କରିବ ତା ଭାବି ସେ ଟିକେ ଦ୍ୱନ୍ଦ୍ୱରେ ପଡ଼ିଅଛନ୍ତି। ଏପରିକି ହିଜକୀୟ ନିଶ୍ଚିତ ଭାବେ କିଛି ଗୁପ୍ତ ଅସ୍ତ୍ରଶସ୍ତ୍ର ରଖିଥିବେ ବୋଲି ସେ ତାହା ଜାଣିବା ନିମନ୍ତେ ଚାହେଁ। ରବସାକ୍ଷୀ ଯେ କି ତାହାର ପ୍ରତିନିଧି, ସେ ସମସ୍ତ ପ୍ରକାର ସମ୍ଭାବ୍ୟ ଉପକରଣମାନ ବିଷୟରେ ଜ୍ଞାତ ହୋଇ ସେହି ସମସ୍ତକୁ ନିନ୍ଦା ବା ପରିହାସ କରେ। ଦାମ୍ଭିକ ଭାବରେ ସେ ସର୍ତ୍ତବିହୀନ ଆତ୍ମସମର୍ପଣ ଦାବି କରେ ଓ ଶେଷରେ ଏହି ପର୍ବଟି ହିଜକୀୟଙ୍କ ପ୍ରତି କେତେକ ସର୍ତ୍ତ ଓ ଧମକ ଜଣାଇ ଦିଆଯିବାରେ ସମାପ୍ତ ହୁଏ। ଆସନ୍ତୁ, ଅସୁର କିପରି ଜେରୁସାଲମକୁ ଆକ୍ରମଣ କରିବା ନେଇ ଧମକ ପ୍ରଦାନ କରେ ତାହା ବର୍ତ୍ତମାନ ଲକ୍ଷ୍ୟ କରିବାକୁ ଯିବା। ଛତିଶ ପର୍ବର ପ୍ରଥମ ପଦରେ ଲେଖା ଅଛି, ହିଜକୀୟ ରାଜାର ଅଧିକାରର ଚତୁର୍ଦ୍ଦଶ ବର୍ଷରେ ଅସୁରର ରାଜା ସନହେରିବ ଜିହୁଦାର ପ୍ରାଚୀରବେଷ୍ଟିତ ନଗର ସବୁର ବିରୁଦ୍ଧରେ ଆସି ତାହାସବୁ ହସ୍ତଗତ କଲା। ଆପଣଙ୍କର ମନେଥିବ ଯେ ଜିସାୟା ତାହାଙ୍କର ଏହି ଭାବବାଣୀର ପ୍ରଚାର କାର୍ଯ୍ୟ ଉଷ୍ୟ ରାଜାଙ୍କର ମୃତ୍ୟୁରେ ଆରମ୍ଭ କରିଥିଲେ ଓ ସେ ଏହି କାର୍ଯ୍ୟ କ୍ରମାଗତ ଭାବେ ଯୋଥମ, ଆହସ ଓ ବର୍ତ୍ତମାନ ହିଜକୀୟଙ୍କ ପର୍ଯ୍ୟନ୍ତ ମଧ୍ୟ ଚାଲୁ ରଖିଛନ୍ତି। ହିଜକୀୟ ଜିହୁଦାର ପାଞ୍ଚ ଜଣ ମହାନ ରାଜାମାନଙ୍କ ମଧ୍ୟରୁ ଜଣେ ରାଜା। ଏହି ପାଞ୍ଚ ରାଜା ଅର୍ଥାତ୍ ଆଶା, ଜିହୋସାଫଟ, ଜୋୟାସ, ହିଜକୀୟ ଓ ଯୋଶିଓଙ୍କ ରାଜତ୍ୱ ସମୟରେ ଜିହୁଦା ରାଜ୍ୟ ମଧ୍ୟରେ ଏକ ଆତ୍ମିକ ଜାଗରଣ ଦେଖାଦେଇଥିଲା। ହିଜକୀୟ ପ୍ରକୃତରେ ଜଣେ ମହାନ ରାଜା ଥିଲେ। ଦ୍ୱିତୀୟ ବଂଶାବଳୀ ଅଣତିରିଶ ପର୍ବର ପ୍ରଥମ ଦୁଇ ପଦ ଏହିପରି ପ୍ରକାଶ କରେ, ହିଜକୀୟ ରାଜ୍ୟ କରିବାକୁ ଆରମ୍ଭ କରିବା ସମୟରେ ପଚିଶ ବର୍ଷ ବୟସ୍କ ହୋଇଥିଲେ ଆଉ ସେ ଜେରୁସାଲାମରେ ଉଣତିରିଶ ବର୍ଷ ରାଜ୍ୟ କଲେ। ତାହାଙ୍କ ମାତାଙ୍କର ନାମ ଅବିଜା, ସେ ଜିଖରିୟର କନ୍ୟା ଥିଲେ। ପୁଣି ସେ ଆପଣା ପୂର୍ବପୁରୁଷ ଦାଉଦଙ୍କର ସମସ୍ତ କ୍ରିୟାନୁସାରେ ସଦାପ୍ରଭୁଙ୍କ ଦୃଷ୍ଟିରେ ଯଥାର୍ଥ କର୍ମ କଲେ। ତେବେ ହିଜକୀୟ ଯଦିଓ ଜଣେ ଉତ୍ତମ ରାଜା ଥିଲେ, ମାତ୍ର ସେ ଯେତେବେଳେ ଜେରୁସାଲାମକୁ ଶତ୍ରୁର ଆକ୍ରମଣରୁ ଉଦ୍ଧାର କରିବା ପାଇଁ ଅସୁରର ରାଜା ସନହେରିବ୍କୁ ଲାଞ୍ଚ ଦେଲେ, ସେତେବେଳେ ସେ ନିଜର ଦୁର୍ବଳତା ପ୍ରକାଶ କଲେ, ଯାହାକି ଦ୍ୱିତୀୟ ରାଜାବଳୀ ଅଠର ପର୍ବର ତେର ପଦରୁ ଷୋହଳ ପଦ ମଧ୍ୟରେ ପ୍ରକାଶ କରାଯାଇଅଛି। ସେ ଅସୁରୀୟ ରାଜାର ଅହେତୁକ ଦାବିକୁ ପୂରଣ କରିବାକୁ ଯାଇ ମନ୍ଦିର ମଧ୍ୟରୁ ସୁନା ଓ ରୂପା କାଢ଼ି ନେଇଗଲେ, କିନ୍ତୁ ସେ ଯାଉନା କାହିଁକି ଏପରି କରିବାର କୌଣସି ମୂଲ୍ୟ ରହିଲା ନାହିଁ। ଏପରିକି ଅସୁରୀୟ ସୈନ୍ୟଶ୍ରେଣୀ ଜେରୁସାଲାମର ଦ୍ୱାରଗୁଡ଼ିକର ବାହାରେ ରହିଥିଲେ, ସେହି ସୁନାରୂପା ଦେବା ଦ୍ୱାରା କୌଣସି ଉପକାର ସାଧିତ ହେଲା ନାହିଁ। ଏହି ଯୋଜନା କିଛି ନୂଆ ନଥିଲା ଓ ଏହା ଆଜି ଆମମାନଙ୍କ ମଧ୍ୟରେ ମଧ୍ୟ ରହିଅଛି। ଆମେ ଅର୍ଥ ଦେଇ ଅନେକ କିଛି ବିଷୟ ହାସଲ କରିବାକୁ ଚାହୁଁ, ଏପରିକି ବନ୍ଧୁ ଅର୍ଜନ କରିବାକୁ ଚାହୁଁ, ମାତ୍ର ଯିଏକି ଆମମାନଙ୍କର ପ୍ରକୃତ ବନ୍ଧୁ ଆମମାନଙ୍କୁ ସାହାଯ୍ୟ କରିପାରିବେ, ଆମେ ତାହାଙ୍କୁ ନିଜର ବନ୍ଧୁ କରିପାରୁନା। ହିଜକୀୟଙ୍କ ଜୀବନରେ ସେହି ଦୁର୍ବଳତା ଦେଖାଦେଇଥିଲା, ମାତ୍ର ଶେଷରେ ହିଜକୀୟଙ୍କୁ ସେହି ଜଣଙ୍କ ନିକଟକୁ ଫେରିଯିବାକୁ ହୋଇଥିଲା, ଆଉ ସେ ହେଉଛନ୍ତି ସଦାପ୍ରଭୁ ପରମେଶ୍ୱର। ଛତିଶ ପର୍ବର ଦୁଇ ପଦରେ ଲେଖା ଅଛି, ତହିଁରେ ଅସୁରର ରାଜା ରବସାକିକି ମହାସୈନ୍ୟ ସହିତ ଲାଖିସ୍ଠାରୁ ଜେରୁସାଲାମକୁ ହିଜକୀୟ ରାଜା ନିକଟକୁ ପଠାଇଲା, ଆଉ ସେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲା। ସନହେରିବ ଏକାକୀ ଆସିବାକୁ ଇଚ୍ଛା କଲା ନାହିଁ, ମାତ୍ର ଅପରପକ୍ଷରେ ସେ ରବସାକିର ଅଧୀନରେ କେତେକ ସୈନ୍ୟଙ୍କୁ ପଠାଇଲା, ଆଉ ସେମାନେ ଜେରୁସାଲାମର ଦ୍ୱାରଗୁଡ଼ିକର ବାହାରେ ଆସି ଘେରି ରହିଲେ ଓ ସେନାଧ୍ୟକ୍ଷ ରବସାକି ହିଜକୀୟଙ୍କର ଓ ଜେରୁସାଲାମର ଲୋକମାନଙ୍କୁ ଭୟଗ୍ରସ୍ତ କରାଇବା ନିମନ୍ତେ ଚେଷ୍ଟା କରୁଅଛି, ଯେପରି ସେମାନେ ଭୟଗ୍ରସ୍ତ ହୋଇ ତାହା ନିକଟରେ ଆତ୍ମସମର୍ପଣ କରିବେ। ମାତ୍ର ହିଜକୀୟ ଏକ ପ୍ରତିନିଧି ଦଳକୁ ତାହା ସହିତ ସାକ୍ଷାତ କରିବା ନିମନ୍ତେ ପଠାଉଛନ୍ତି। ତିନି ପଦରେ ଲେଖା ଅଛି, ତେବେ ହିଲ୍କିୟର ପୁତ୍ର ଇଲିୟାକିମ୍ ନାମକ ରାଜଗୃହାଧ୍ୟକ୍ଷ ଓ ସିବନ ଲେଖକ ଓ ଆସଫର ପୁତ୍ର ଜୋୟାହ ନାମକ ଇତିହାସ ଲେଖକ ବାହାର ହୋଇ ତାହା ନିକଟକୁ ଆସିଲେ। ଅସୁରର ରାଜା ସନହେରିବ ଦ୍ୱାରା ପ୍ରଦାନ କରାଯାଇଥିବା ସର୍ତ୍ତକୁ ଗ୍ରହଣ କରିବା ପାଇଁ ହିଜକୀୟ ଏହି ତିନି ଜଣଙ୍କୁ ପଠାଉଛନ୍ତି। ବର୍ତ୍ତମାନ ଅସୁର ଜେରୁସାଲାମର ଆତ୍ମସମର୍ପଣକୁ ଦାବି କରେ। ଚାରିପଦରେ ଲେଖା ଅଛି, ତହିଁରେ ରବସାକ୍ଷୀ ସେମାନଙ୍କୁ କହିଲା, ଏବେ ତୁମେମାନେ ହିଜକୀୟକୁ କୁହ, ମହାରାଜ ଅସୁରର ରାଜା ଏହି କଥା କହନ୍ତି, ତୁମ୍ଭେ ଏହି ଯେଉଁ ବିଶ୍ୱାସ କରୁଅଛ ତାହା କିରୂପ ବିଶ୍ୱାସ? ରବସାକ୍ଷୀ ଦାମ୍ଭିକତାର ସହିତ ଆଶ୍ଚର୍ଯ୍ୟ ହୋଇ କହେ ଯେ ହିଜକୀୟ ଏପରିକି ପ୍ରତିରୋଧ କରିବା ନିମନ୍ତେ ସାହସ ବାନ୍ଧିବ ଓ ସେ ସେହି ଗୁପ୍ତ ଅସ୍ତ୍ରକୁ ଜାଣିବାକୁ ଚାହେଁ ଯାହା ଉପରେ ହିଜକୀୟ ନିର୍ଭର କରନ୍ତି। ସେ ପ୍ରଥମେ କହେ ଯେ ଏହା ମିଶ୍ୱର ହୋଇପାରିଥାଏ। ଛଅ ପଦରେ ଲେଖା ଅଛି, ଦେଖ ତୁମ୍ଭେ ଏହି ଛେଚାନଳର ଯଷ୍ଟିରୂପ ମିଶ୍ୱର ଉପରେ ନିର୍ଭର କରୁଅଛ, ମାତ୍ର କେହି ତହିଁ ଉପରେ ଆଉଜିଲେ ତାହା ତାହାର ହାତରେ ପଶି ଫୋଡ଼ି ପକାଇବ। ଯେଉଁମାନେ ମିଶ୍ରୀୟ ରାଜା ଫାରୋ ଉପରେ ନିର୍ଭର ରଖନ୍ତି ସେ ସମସ୍ତଙ୍କ ପ୍ରତି ସେ ତ ଏହି ପ୍ରକାର। ଅସିରିୟମାନେ ମିଶ୍ର ଦେଶକୁ ଅଧିକାର କରିବା ଉପରେ ଥିଲେ ଓ ସେମାନେ ଜାଣିପାରିଲେ ଯେ ଜିରୁସାଲାମ ତହିଁରେ ପ୍ରତିବନ୍ଧକ ସ୍ୱରୂପେ ଛିଡ଼ା ହୋଇଅଛି। ତେବେ ଘଟଣାଟି ହେଉଛି ଯେ ହିଜକୀୟ ମିଶ୍ରଠାରୁ ସାହାଯ୍ୟ ପାଇବେ ବୋଲି ଆଶା କରିଥିଲେ, ଯେପରିକି ତାହାଙ୍କର ପିତା ଆହସ ତାହାଙ୍କ ପୂର୍ବରୁ କରିଥିଲେ। ମାତ୍ର ହିଜକୀୟ ମିଶ୍ରଠାରୁ କିଛି ସାହାଯ୍ୟ ପାଇପାରିବେ ନାହିଁ। ରବସାକି ସେ ବିଷୟରେ ଅତି ନିଶ୍ଚିତ ଥିଲେ। ଏହାପରେ ସେ ଆଉ ଏକ ସମ୍ଭାବ୍ୟ ବିଷୟ ଉତ୍ଥାପନ କରେ, ଯାହାକି ସାତପଦରେ ଲେଖା ଅଛି, ମାତ୍ର ଯେବେ ତୁମେ ମୋତେ କୁହ ଆମ୍ଭେମାନେ ସଦାପ୍ରଭୁ ଆପଣମାନଙ୍କ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଅଛୁ, ତେବେ ହିଜକୀୟ ଯାହାଙ୍କ ଉଚ୍ଚସ୍ଥଳୀ ଓ ଯାହାଙ୍କ ଯଜ୍ଞବେଦୀ ସବୁ ଦୂର କରିଦେଇଅଛି, ଆଉ ଯିହୁଦାକୁ ଓ ଜିରୁସାଲାମକୁ କହିଅଛି ତୁମେମାନେ ଏହି ଯଜ୍ଞବେଦୀ ସମ୍ମୁଖରେ ପ୍ରଣାମ କରିବ, ସେ କି ସେହି ନୁହନ୍ତି? ରବସାକି ଏହାପରେ ପଚାରୁଛି, ତୁମେମାନେ ଯେ ତୁମମାନଙ୍କର ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ଉପରେ ନିର୍ଭର କରୁଅଛ, ଏହା କ'ଣ ସତ୍ୟ? ଏଠାରେ ଆମେ ଦେଖୁଛୁ ଯେ ଯେଉଁଠାରେ ରବସାକିର ଆତ୍ମିକ ବିଚାରବୁଦ୍ଧିର ଅଭାବ, ଯାହାକି ତାହାକୁ ଏକ ଭୁଲ ରାସ୍ତାରେ କଢ଼ାଇ ନେଲା। ସେ କହେ, ତୁମାନେ କ'ଣ ଜାଣ ନାହିଁ ଯେ ହିଜକୀୟ ସେହି ସମସ୍ତ ଉଚ୍ଚସ୍ଥଳୀ ସବୁକୁ ବିନଷ୍ଟ କରିଦେଇଅଛି? କାରଣ ସେ ଭାବିଥିଲା ଯେ ସେହି ଉଚ୍ଚସ୍ଥଳୀ ସବୁରେ ବିଜାତୀୟ ଯଜ୍ଞବେଦୀ ନିକଟରେ ପୂଜା ଆରାଧନା ଜିରୁସାଲାମରେ ଜୀବନ୍ତ ଈଶ୍ୱରଙ୍କର ପୂଜା କରିବା ସହିତ ସମାନ। ସେ ଭାବିଥିଲା ଯେ ହିଜକୀୟ ଲୋକମାନଙ୍କର ପୂଜା ସବୁକୁ ବିନାଶ କରିଅଛି, ତେଣୁକରି ସେମାନଙ୍କର ଆଉ କୌଣସି ଦେବତା ନାହିଁ ଯାହାଙ୍କ ନିକଟକୁ ସେମାନେ ଫେରିଯିବେ। କିନ୍ତୁ ଏହା ରବସାକିର ଭ୍ରାନ୍ତ ଚିନ୍ତାଧାରା ଥିଲା। ସେ ତାହାର ଆତ୍ମିକ ବିଚାରବୁଦ୍ଧି ହରାଇ ବସିଥିଲା। ଇସ୍ରାଏଲର ଈଶ୍ୱର ଯେ ଜୀବିତ ଈଶ୍ୱର, ତାହା ସେ ଜାଣିନଥିଲା। ତୃତୀୟରେ, ରବସାକି ହିଜକୀୟଙ୍କର ନିଜ ଉପରେ ଓ ମନୁଷ୍ୟ ଶକ୍ତି ଉପରେ ନିର୍ଭରତାକୁ ଜାଣିପାରି ତାହାଙ୍କୁ ତାହା ସହିତ ଯୁଦ୍ଧରେ ସମକକ୍ଷ ହେବା ନିମନ୍ତେ 2000 ଅଶ୍ୱ ଦେଲା। ମାତ୍ର ଏହାଦ୍ୱାରା ସେ ପ୍ରକୃତରେ ସେମାନଙ୍କୁ ପରିହାସ କରୁଥିଲା ଓ ଅପମାନିତ କରୁଥିଲା। ଏହାପରେ ଚତୁର୍ଥରେ, ରବସାକି ହିଜକୀୟଙ୍କୁ କହେ ଯେ ଇସ୍ରାଏଲର ସଦାପ୍ରଭୁ ଜିରୁସାଲାମର ବିରୁଦ୍ଧରେ ଅସୁରୀୟମାନଙ୍କୁ ପଠାଇଛନ୍ତି, ତେଣୁକରି ସେ ବର୍ତ୍ତମାନ ଅସୁରୀୟମାନଙ୍କ ସପକ୍ଷ ହୋଇଅଛନ୍ତି। ତେବେ ଏହି ନିର୍ଦ୍ଦିଷ୍ଟ ଘଟଣାରେ ସତ୍ୟ ଈଶ୍ୱର ତାହାଙ୍କର ଲୋକମାନଙ୍କୁ ବିନାଶ କରିବା ନିମନ୍ତେ ଅସୁରୀୟମାନଙ୍କୁ ବ୍ୟବହାର କଲେ, ମାତ୍ର ସେ ସେମାନଙ୍କୁ ଜିରୁସାଲାମକୁ ଅଧିକାର କରି ହସ୍ତଗତ କରିବା ପାଇଁ ଦେବେ ନାହିଁ। ଏହାପରେ 36:11-20 ମଧ୍ୟରେ ଆମେ ଦେଖୁ ଯେ ରବସାକି ଅତି ଦାମ୍ଭିକତାର ସହିତ କହେ ଯେ ଅନ୍ୟ ଲୋକମାନଙ୍କର କୌଣସି ଦେବତା ସେମାନଙ୍କୁ ଉଦ୍ଧାର କରିନାହାନ୍ତି। ଇସ୍ରାଏଲୀୟମାନେ କାହିଁକି ଅପେକ୍ଷା କରନ୍ତି ଯେ ସଦାପ୍ରଭୁ ଜିରୁସାଲାମକୁ ଉଦ୍ଧାର କରିବେ? ସେ ଇସ୍ରାଏଲର ସଦାପ୍ରଭୁଙ୍କୁ ବିଜାତୀୟ ଦେବପ୍ରତିମା ସହିତ ସମାନ କରିଦିଏ। ଶେଷରେ ହିଜକୀୟଙ୍କର ପ୍ରେରିତ ଦୂତମାନେ ହିଜକୀୟଙ୍କ ନିକଟକୁ ଆସି ସେହିସବୁ କଥା ଜଣାଇଲେ। ଏହାପରେ ଦେଖନ୍ତୁ 36:22 ଲେଖା ଅଛି, ତହିଁରେ ହିଲ୍କିୟର ପୁତ୍ର ଇଲିଆକିମ୍ ନାମକ ରାଜଗୃହାଧ୍ୟକ୍ଷ ଓ ସିବନ ଲେଖକ ଓ ଆସଫର ପୁତ୍ର ଜୟାହ ନାମକ ଇତିହାସ ଲେଖକ ଆପଣା ଆପଣା ବସ୍ତ୍ର ଚିରି ହିଜକୀୟ ନିକଟକୁ ଆସି ରବସାକିର କଥା ସବୁ ତାହାକୁ ଜଣାଇଲେ। ଏହାର ଅର୍ଥ, ଏହି ସମ୍ବାଦ ହିଜକୀୟଙ୍କ ନିମନ୍ତେ ହତୋତ୍ସାହଜନକ ଓ ହୃଦୟକୁ ଆଘାତଦାୟକ ଓ ଲଜ୍ଜାଜନକ ଥିଲା। ଆସନ୍ତୁ, ଏହି ସମ୍ବାଦ ପାଇବା ପରେ ହିଜକୀୟଙ୍କ ମନର ପ୍ରତିକ୍ରିୟା କ'ଣ ଥିଲା ତାହା ଲକ୍ଷ୍ୟ କରିବାକୁ ପାରିବା। 37:1 ଲେଖା ଅଛି, ଏଥିରେ ହିଜକୀୟ ରାଜା ତାହା ଶୁଣନ୍ତେ ଆପଣା ବସ୍ତ୍ର ଚିରି ଓ ଅଖା ଘୋଡ଼ି ହୋଇ ସଦାପ୍ରଭୁଙ୍କ ଗୃହକୁ ଗଲା। ଦେଖନ୍ତୁ, ତାଙ୍କର ପ୍ରତିକ୍ରିୟା ପ୍ରକାଶ କରେ ଯେ ସେ ହେଉଛନ୍ତି ବିଶ୍ୱାସର ମନୁଷ୍ୟ। ଏହିପରି ପରିସ୍ଥିତିରେ ସେ ଈଶ୍ୱରଙ୍କ ନିକଟକୁ ଫେରନ୍ତି ଓ ସଦାପ୍ରଭୁଙ୍କ ଗୃହକୁ ଯାଆନ୍ତି। ଏହାପରେ ସେ ଜିସାଏ ଭାବାଦୀଙ୍କ ନିକଟକୁ ତାହାଙ୍କର ବାର୍ତ୍ତାବାହକମାନଙ୍କୁ ପଠାନ୍ତି, କାରଣ ସେ ଈଶ୍ୱରଙ୍କଠାରୁ କିଛି ବାକ୍ୟ ପାଇବାକୁ ଚାହାନ୍ତି। ଆସନ୍ତୁ, ଜିସାୟ ସେମାନଙ୍କଠାରୁ ସମସ୍ତ ବିଷୟ ଶୁଣିବା ପରେ ସେମାନଙ୍କୁ କି ଉତ୍ତର ଦେଉଛନ୍ତି ତାହା ଲକ୍ଷ୍ୟ କରିବା। 37:5-6 ଲେଖା ଅଛି, ଏହିରୂପେ ହିଜକୀୟ ରାଜାର ଦାସମାନେ ଜିସାୟଙ୍କ ନିକଟରେ ଉପସ୍ଥିତ ହେଲେ। ଥରେ ଜିସାୟ ସେମାନଙ୍କୁ କହିଲେ, ତୁମେମାନେ ଆପଣା ପ୍ରଭୁଙ୍କୁ ଏହିପରି କହିବ, ସଦାପ୍ରଭୁ କହନ୍ତି, ଅସୁରୀୟ ରାଜାର ଦାସମାନେ ଆମ୍ଭଙ୍କୁ ନିନ୍ଦା କରିବାର ଯେଉଁ କଥା ତୁମେ ଶୁଣିଅଛ, ତହିଁରେ ଭୀତ ହୁଅ ନାହିଁ। ଦେଖନ୍ତୁ, ସଦାପ୍ରଭୁ ଜିସାୟ ଭବିଷ୍ୟତ ବକ୍ତାଙ୍କ ଦ୍ୱାରା ଉତ୍ସାହ ତଥା ସାନ୍ତ୍ୱନାଦାୟକ ବାକ୍ୟ ପ୍ରଦାନ କରୁଅଛନ୍ତି। ଈଶ୍ୱର ହିଜକୀୟଙ୍କୁ ସାନ୍ତ୍ୱନା ଦେଇ କହନ୍ତି ଯେ ଅସୁରୀୟମାନଙ୍କର ଈଶ୍ୱର ନିନ୍ଦା ସୂଚକ ବାକ୍ୟ ତାହାଙ୍କ ଦୃଷ୍ଟିଗୋଚରରୁ ରକ୍ଷା ପାଇପାରି ନାହିଁ, କିମ୍ବା ସେ ତାହାକୁ ଉପେକ୍ଷା କରିବେ ନାହିଁ। 37 ପର୍ବର 7 ପଦରେ ଲେଖା ଅଛି, ଦେଖ ଆମ୍ଭେ ତାହା ମଧ୍ୟରେ ଏକ ଆତ୍ମା ଦେବା, ପୁଣି ସେ କୌଣସି ଜନରବ ଶୁଣି ଆପଣା ଦେଶକୁ ଫେରିଯିବ, ଆଉ ଆମ୍ଭେ ତାହାର ନିଜ ଦେଶରେ ଖଡ୍ଗ ଦ୍ୱାରା ତାହାକୁ ନିପାତ କରିବା। ସେ ଜେରୁସାଲମ ନିକଟରେ ହତ ହେବ ନାହିଁ, ମାତ୍ର ନିଜର ଦେଶରେ ହତ ହେବ। ଏହା ଥିଲା ଆକ୍ଷରିକ ସଫଳତା, ଯାହାକି ଆମେ ଦେଖିବାକୁ ପାରିବା। ଈଶ୍ୱର ଅସୁରୀୟମାନଙ୍କର ବିନାଶକୁ ପ୍ରକାଶ କରନ୍ତି। ଏହାପରେ 37 ପର୍ବର 10 ପଦରୁ 13 ପଦ ମଧ୍ୟରେ ଆମେ ଲକ୍ଷ୍ୟ କରିବାକୁ ପାରୁ ଯେ ରବସାକୀ ହିଜକୀୟଙ୍କୁ ଏକ ପତ୍ର ଦ୍ୱାରା ଧମକ ଦେଇଥିଲା। ଯେତେବେଳେ ରବସାକୀ ତାହାର ସୈନ୍ୟଶ୍ରେଣୀ ମଧ୍ୟକୁ ଫେରିଗଲା, ସେତେବେଳେ ସେ ଜାଣିବାକୁ ପାରିଲା ଯେ ଅସୁରର ରାଜା ଲାଖିସ୍ ଛାଡ଼ି ଲିବ୍ନା ବିରୁଦ୍ଧରେ ଯୁଦ୍ଧ କରିବାକୁ ଯାଉଥିଲେ। ସେହି ସମୟରେ ଏକ ଜନରବ ହେଲା ଯେ ଅସୁରର ମୁଖ୍ୟ ସୈନ୍ୟଶ୍ରେଣୀ ମିଶ୍ରୀୟ ସୈନ୍ୟଶ୍ରେଣୀ ଦ୍ୱାରା ଆକ୍ରମିତ ହୋଇଅଛି। ତେଣୁ ରବସାକୀ ସେହି ପ୍ରଧାନ ସୈନ୍ୟଶ୍ରେଣୀକୁ ସାହାଯ୍ୟ କରିବା ପାଇଁ ଅସ୍ଥାୟୀ ଭାବେ ଜେରୁସାଲମ ଛାଡ଼ି ଚାଲିଯାଇଥିଲେ। ମାତ୍ର ନିଜର ଟାଣପଣ ରକ୍ଷା କରିବାକୁ ଯାଇ ସେ ସନହେରିବଠାରୁ ଏକ ପତ୍ର ହିଜକୀୟଙ୍କ ନିକଟକୁ ପଠାଇ କହିଥିଲେ, ମୁଁ ଫେରିଆସିବି। କିନ୍ତୁ ସେହି ପତ୍ରଟି ହିଜକୀୟଙ୍କର ଈଶ୍ୱରଙ୍କ ଉଦ୍ଧାର କାର୍ଯ୍ୟରେ ଥିବା ବିଶ୍ୱାସକୁ ଦୋହଲାଇ ଦେବା ନିମନ୍ତେ ଆଉ ଏକ ପଦକ୍ଷେପ ଥିଲା। ମାତ୍ର ହିଜକୀୟ ତହିଁରେ ଭୟଭୀତ ହୋଇନଥିଲେ, ମାତ୍ର ସେ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ। 37 ପର୍ବର 14 ପଦରେ ଲେଖା ଅଛି, ତହିଁରେ ହିଜକୀୟ ଦୂତଗଣର ହସ୍ତରୁ ପତ୍ର ଗ୍ରହଣ କରି ତାହା ପାଠ କଲା, ଆଉ ହିଜକୀୟ ସଦାପ୍ରଭୁଙ୍କ ଗୃହକୁ ଯାଇ ସଦାପ୍ରଭୁଙ୍କ ସମ୍ମୁଖରେ ତାହା ମେଲାଇଲା। ଦେଖନ୍ତୁ, ଯେତେବେଳେ ହିଜକୀୟ ସେହି ପତ୍ରଟି ପାଇଲେ, ସେ ସିଧାସଳଖ ଈଶ୍ୱରଙ୍କ ନିକଟକୁ ଯାଇ ତାହାଙ୍କ ସମ୍ମୁଖରେ ସେହି ପତ୍ରଟି ମେଲାଇଦେଲେ। ଏହାପରେ ସେ ପ୍ରାର୍ଥନା କଲେ, ଯାହାକି 15 ପଦରୁ 20 ପଦ ମଧ୍ୟରେ ଲେଖା ଅଛି, ହିଜକୀୟ ସେହି ଅସୁରୀୟମାନଙ୍କ ହସ୍ତରୁ ଉଦ୍ଧାର ପାଇବା ନିମନ୍ତେ ପ୍ରାର୍ଥନା କଲେ। ଏହା ଯେ ସିଧାସଳଖ ଈଶ୍ୱରଙ୍କ ବିରୁଦ୍ଧରେ ଲେଖାଯାଇଅଛି, ତହିଁ ପ୍ରତି ସେ ଈଶ୍ୱରଙ୍କ ଦୃଷ୍ଟି ଆକର୍ଷଣ କଲେ। ସେ ଈଶ୍ୱରଙ୍କ ନିକଟରେ ସମସ୍ତ ବିଷୟ ଜଣାଇଦେଲେ। ଏହାପରେ 37 ପର୍ବର 29ରୁ 34 ପଦ ମଧ୍ୟରେ ଆମେ ଦେଖୁ, ଈଶ୍ୱର ଜିସାୟ ଭବିଷ୍ୟତ ବକ୍ତାଙ୍କ ମୁଖ ଦ୍ୱାରା ଉତ୍ତର ପ୍ରଦାନ କଲେ। ଈଶ୍ୱର କହନ୍ତି ଯେ ସେ ଅସୁରୀୟମାନଙ୍କର ଈଶ୍ୱର ନିନ୍ଦାସୂଚକ କଥା ଶୁଣିଅଛନ୍ତି ଓ ସେମାନଙ୍କର ବିଚାର କରିବେ। ଦେଖନ୍ତୁ, 37 ପର୍ବର 29 ପଦରେ ଏହିପରି ଲେଖା ଅଛି, ତୁମ୍ଭେ ଆମ୍ଭ ବିରୁଦ୍ଧରେ କ୍ରୋଧ କରିଅଛ ଓ ତୁମ୍ଭର ଦର୍ପ କଥା ଆମ୍ଭ କର୍ଣ୍ଣରେ ଉପସ୍ଥିତ ହୋଇଅଛି, ଏଥିପାଇଁ ଆମ୍ଭେ ତୁମ୍ଭ ନାସିକାରେ ଆପଣା ଅଙ୍କୁଶ ଓ ତୁମ୍ଭ ଓଷ୍ଠରେ ଆପଣା ଲଗାମ ଦେବା। ପୁଣି ତୁମ୍ଭେ ଯେଉଁ ବାଟରେ ଆସିଲ ସେହି ବାଟରେ ଆମ୍ଭେ ତୁମ୍ଭକୁ ଫେରାଇଦେବା। ଏହା ଥିଲା ଅସୁରୀୟମାନଙ୍କ ବିରୁଦ୍ଧରେ ଈଶ୍ୱରଙ୍କର ବିଚାର। ମାତ୍ର ସେ ହିଜକୀୟଙ୍କୁ ସାନ୍ତ୍ୱନା ଦେବାକୁ ଯାଇ ଏହିପରି କହନ୍ତି, ଯାହାକି 37 ପର୍ବର 30ପଦରୁ 35 ପଦ ମଧ୍ୟରେ ଲେଖା ଅଛି, ଏଣୁ ହେ ହିଜକୀୟ, ତୁମ୍ଭ ପ୍ରତି ଏହି ଚିହ୍ନ ହେବ, ତୁମେମାନେ ଏହି ବର୍ଷ ସ୍ୱୟଂ ଉତ୍ପନ୍ନ ଶସ୍ୟ ଓ ଦ୍ୱିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ୟ ଭୋଜନ କରିବ, ପୁଣି ତୃତୀୟ ବର୍ଷ ବୀଜ ବୁଣି ଶସ୍ୟ କାଟିବ ଓ ଦ୍ରାକ୍ଷାକ୍ଷେତ୍ର କରି ତହିଁର ଫଳ ଭୋଗ କରିବ, ପୁଣି ଯିହୁଦା ବଂଶର ରକ୍ଷାପ୍ରାପ୍ତ ଅବଶିଷ୍ଟ ଲୋକମାନେ ପୁନର୍ବାର ତଳକୁ ଚେର ମାଡ଼ିବେ ଓ ଉପରେ ଫଳ ଫଳିବେ, କାରଣ ଜେରୁସାଲମରୁ ଏକ ଅବଶିଷ୍ଟାଂଶ ଲୋକେ ଓ ରକ୍ଷାପ୍ରାପ୍ତ ଲୋକେ ସିଓନ ପର୍ବତରୁ ବାହାରିବେ। ସେନାଧିପତି ସଦାପ୍ରଭୁଙ୍କର ଉଦ୍ୟୋଗ ଏହା ସିଦ୍ଧ କରିବ। ଏହେତୁ ସଦାପ୍ରଭୁ ଅସୁରୀୟ ରାଜା ବିଷୟରେ ଏହି କଥା କହନ୍ତି, ସେ ଏହି ନଗରକୁ ଆସିବ ନାହିଁ, ଅବା ସେଠାରେ ତୀର ମାରିବ ନାହିଁ, କିମ୍ବା ତହିଁ ସମ୍ମୁଖକୁ ଢାଲ ଧରି ଆସିବ ନାହିଁ, ଅଥବା ତହିଁ ବିରୁଦ୍ଧରେ ବନ୍ଧ ବାନ୍ଧିବ ନାହିଁ। ସଦାପ୍ରଭୁ କହନ୍ତି, ସେ ଯେଉଁ ବାଟରେ ଆସିଲା ସେହି ବାଟରେ ଫେରିଯିବ, ଓ ସେ ଏହି ନଗରକୁ ଆସିବ ନାହିଁ। କାରଣ ଆମ୍ଭେ ଆପଣା ସକାଶୁ ଓ ଆମ୍ଭ ଦାସ ଦାଉଦ ସକାଶୁ ଏହି ନଗରକୁ ରକ୍ଷା କରିବା ପାଇଁ ସପକ୍ଷ ହେବା। ଏହା ଆକ୍ଷରିକ ଭାବେ ମଧ୍ୟ ସଫଳ ହେଲା। ଏହାପରେ 37:36 ପଦ ମଧ୍ୟରେ ଆମେ ଦେଖୁ ଯେ ଈଶ୍ୱର ଅସୁରୀୟମାନଙ୍କର ସୈନ୍ୟଶ୍ରେଣୀକୁ ବିନାଶ କଲେ। ଐତିହାସିକ ବିବରଣୀରୁ ଜଣାଯାଏ ଯେ ସନହେରିବ ତାହାର ପୁତ୍ରମାନଙ୍କ ଦ୍ୱାରା ହତ ହେଲା। ଏହା ଏକ ସମୟ ଥିଲା ଯେଉଁ ସମୟରେ ଅସୁର ରାଜ୍ୟର ପତନ ଘଟିଲା ଓ ଏହା ବାବିଲୋନ ଦ୍ୱାରା ଅଧିକୃତ ହେଲା। ଈଶ୍ୱର ମଧ୍ୟ ପୂର୍ବରୁ ଯିଶାୟ ଭବିଷ୍ୟତ ବକ୍ତାଙ୍କୁ ଜଣାଇ ଦେଇଥିଲେ ଯେ ଏହି ବାବିଲୋନ ଦ୍ୱାରା ଦକ୍ଷିଣ ରାଜ୍ୟ ଜିହୁଦା ନିର୍ବାସିତ ହେବ। କାରଣ ଈଶ୍ୱର ଜାଣିଥିଲେ ଯଦିଓ ସେ ତାହାଙ୍କର ଲୋକମାନଙ୍କୁ ହିଜକିୟଙ୍କ ସମୟରେ ଅତି ଚମତ୍କାର ଅଲୌକିକ କାର୍ଯ୍ୟ ଦ୍ୱାରା ସେମାନଙ୍କୁ ଉଦ୍ଧାର କରିଥିଲେ, ମାତ୍ର ସେମାନେ ପୁନର୍ବାର ଅତିଶୀଘ୍ର ତାହାଙ୍କୁ ପରିତ୍ୟାଗ କରି ବିପଦଗାମୀ ହେବେ। ପ୍ରିୟ ବନ୍ଧୁ, ଯେଉଁମାନେ ଈଶ୍ୱରଙ୍କ ଉପରେ ନିର୍ଭର ରଖନ୍ତି ଓ ତାହାଙ୍କ ବାକ୍ୟରେ ବିଶ୍ୱାସ କରି ତଦନୁଯାୟୀ ଜୀବନଯାପନ କରନ୍ତି, ଈଶ୍ୱର ସେମାନଙ୍କୁ ଶତ୍ରୁ ହସ୍ତରୁ ଉଦ୍ଧାର କରନ୍ତି। ସେ ଆଜି ମଧ୍ୟ ଖ୍ରୀଷ୍ଟଙ୍କ ମଧ୍ୟ ଦେଇ ଆମମାନଙ୍କ ନିମନ୍ତେ ଉଦ୍ଧାର ସାଧନ କରିଅଛନ୍ତି। ମାତ୍ର ସେ ଚାହାନ୍ତି ଆମେ ଯେପରି ତାହାଙ୍କଠାରେ ବିଶ୍ୱାସ କରି ତାହାଙ୍କର ଅନୁଗମନ କରୁ, ତାହେଲେ ସେ ଆମମାନଙ୍କୁ ସମସ୍ତ ବିପଦରୁ ଉଦ୍ଧାର କରିବେ। ସେଦିନ ହିଜକିୟ ଯେଉଁ ପ୍ରକାର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ ସେ ତହିଁରେ ବିଚଳିତ ହେଲେ ନାହିଁ, ମାତ୍ର ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ, ପ୍ରଭୁଙ୍କ ନିକଟରେ ନିଜର ସମସ୍ତ ବିଷୟ ଜଣାଇଲେ, ପ୍ରଭୁଙ୍କ ଉପରେ ନିର୍ଭର କଲେ, ଆଉ ପ୍ରଭୁ ମଧ୍ୟ ଆଶ୍ଚର୍ଯ୍ୟ ଭାବରେ ତାହାଙ୍କୁ ଶତ୍ରୁ ହସ୍ତରୁ ଉଦ୍ଧାର କଲେ। କାରଣ ଯେଉଁମାନେ ତାହାଙ୍କଠାରେ ବିଶ୍ୱାସ କରନ୍ତି, ତାହାଙ୍କର ଆଶ୍ରୟ ନିଅନ୍ତି, ସେମାନଙ୍କୁ କେବେ ହେଲେ ଶତ୍ରୁ ସମ୍ମୁଖରେ ଲଜ୍ଜିତ ହେବାକୁ ଦିଅନ୍ତି ନାହିଁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ, ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।